ଆରେ ଦୀପକ, ଏ କମ୍ପ୍ୟୁଟର ଆଉ ଅନ୍ୟ ଖରାପ ଜିନିଷ ଅଛି, ଆକୁ ଦେଇଦେ।
ନା ମା, ଏମିତି ଜିନିଷରେ ଲେଡ୍, ମର୍କରୀ ଏବଂ କ୍ରୋମିୟମ ପରି ଅନେକ ବିପଦଜନକ ରସାୟନ ରହିଥାଏ, ଯାହା ବାୟୁ, ପାଣି ଆଉ ମାଟି ସହିତ ମିଶି କ୍ୟାନ୍ସର ପରି ରୋଗ ଏବଂ ପିଲାଙ୍କ ମସ୍ତିଷ୍କରେ ବିକାର ସୃଷ୍ଟି କରିପାରେ।
ପୁଣି ଆକୁ କଣ କରିବା?
ଇ ଆବର୍ଜନାର ନିଷ୍କାସନ ପାଇଁ ବିଶେଷ ଅଧିକୃତ କେନ୍ଦ୍ର ସ୍ଥାପନ ହୋଇଛି, ୟାକୁ ସେଠାକୁ ନେଇଯିବା ଦରକାର। ଆମେ ସମସ୍ତେ ପଣ କରିଛନ୍ତି ଗ୍ରୀନ ଗୁଡ୍ ଡିଡ୍ ଆପଣେଇବା, ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।